ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ଉଜ୍ଜୟିନୀଠାରେ ସଫେଇ ମିତ୍ର ସମ୍ମିଳନୀକୁ ସମ୍ବୋଧନ କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ଉଜ୍ଜୟିନୀ ଇନ୍ଦୋର 6 ଲେନ୍ ବିଶିଷ୍ଟ ଜାତୀୟ ରାଜପଥର ଆଭାସୀ ମାଧ୍ୟମରେ କଲେ ଭୂମିପୂଜନ. ବିଧାନସଭା ନିର୍ବାଚନରେ ଅଧିକରୁ ଅଧିକ ମତଦାନ କରିବାକୁ ଜାମ୍ମୁ କାଶ୍ମୀରବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ସମବାୟ ସମିତି ଜରିଆରେ ସରକାର ଗ୍ରାମୀଣ ଅର୍ଥନୀତିକୁ ପ୍ରୋହାହିତ କରୁଛନ୍ତି କହିଲେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା. ଭୁବନେଶ୍ୱରଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରମ ସଂସ୍କାର, ସାମାଜିକ ସୁରକ୍ଷା, ନିଯୁକ୍ତି ପର୍ଯ୍ୟବେଶିତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଚତୁର୍ଥ ଆଞ୍ଚଳିକ ବୈଠକ ଏବଂ ଚେନ୍ନାଇ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 6 ୱିକେଟ୍ ବିନିମୟରେ ଭାରତ ସଂଗ୍ରହ କରିଛି 349 ରନ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ସାଂସ୍କୃତିକ ବୈଭବ ଏବଂ ସଭ୍ୟତା ଉଜ୍ଜୟିନୀର ମହାକାଳଠାରେ କେତେ ଶତାବ୍ଦୀ ଧରି ଉଜ୍ଜୀବିତ ହୋଇ ରହିଛି. ଉଜ୍ଜୟିନୀଠାରେ ସଫେଇ ମିତ୍ର ସମ୍ମିଳନୀକୁ ସମ୍ବୋଧନ କରି ରାଷ୍ଟ୍ରପତି ଏହା କହିଛନ୍ତି. ସେ କହିଛନ୍ତି ଗତ 10 ବର୍ଷରେ ସ୍ୱଚ୍ଛତା ଏକ ରାଷ୍ଟ୍ରୀୟ ଅଭିଯାନରେ ପରିଣତ ହୋଇଛି, ଏହାଦ୍ୱାରା ଦେଶରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି. ମଧ୍ୟପ୍ରଦେଶର ଅନେକ ସହର ସଫେଇ ମିତ୍ର ସୁରକ୍ଷିତ ସହର ଘୋଷଣା କରାଯାଇଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଛନ୍ତି. ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଉଜ୍ଜୟିନୀ ଏବଂ ଇନ୍ଦୋର ମଧ୍ୟରେ 6 ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ଆଭାସୀ ମାଧ୍ୟମରେ ଭୂମିପୂଜନ କରିଛନ୍ତି. ସେ କହିଛନ୍ତି 2025 ମସିହା ସୁଦ୍ଧା ଚାଲିବାକୁ ଥିବା ସ୍ୱଚ୍ଛ ଭାରତ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଲକ୍ଷ୍ୟ ହାସଲ କରିବାର ଆବଶ୍ୟକତା ରହିଛି. ଏହି ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ କହିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନରେ ମଧ୍ୟପ୍ରଦେଶ ଦ୍ୱିତୀୟ ସ୍ଥାନ ହାସଲ କରିଛି. ଇନ୍ଦୋର 7 ଥର ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ପରିଗଣିତ ହୋଇଛି. ସେ କହିଛନ୍ତି ସ୍ୱଚ୍ଛ ରାଜଧାନୀ ଭାବରେ ଭୋପାଳ ମଧ୍ୟ ତାଲିକାରେ ସ୍ଥାନ ପାଇଛି. ରାଜ୍ୟପାଳ ମଙ୍ଗୁଭାଇ ପଟେଲ କହିଛନ୍ତି ଉଜ୍ଜୟିନୀ ଇନ୍ଦୋର ଜାତୀୟ ରାଜପଥ 6 ଲେନ୍ ହେବା ପରେ ଉଜ୍ଜୟିନୀ ଆସୁଥିବା ଭକ୍ତଙ୍କ ପାଇଁ ସୁବିଧା ହେବ, ଏହାଦ୍ୱାରା ପର୍ଯ୍ୟଟନର ବିକାଶ ସହ ସାମାଜିକ ଓ ଧାର୍ମିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ. ଆଜିର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ 5 ଜଣ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ କାଶ୍ମୀରବାସୀଙ୍କୁ ବିଧାନସଭା ନିର୍ବାଚନରେ ଅଧିକରୁ ଅଧିକ ମତଦାନ କରିବାକୁ ଆହ୍ୱାନ ଦେଇଛନ୍ତି. ଶ୍ରୀନଗରଠାରେ ଆଜି ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାରେ ବିଜେପିର ପ୍ରତିଶ୍ରତିକୁ ମନେ ପକାଇ କହିଛନ୍ତି ବିଜେପି ତା'ର ପ୍ରତିଶ୍ରତିକୁ ପାଳନ କରିଥାଏ. ପ୍ରଥମ ପର୍ଯ୍ୟାୟ ମତଦାନରେ ବହୁ ମତଦାତା ଯୋଗଦାନ କରି ଇତିହାସ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଆତଙ୍କବାଦର ଭୟ ବିନା ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ଗତକାଲି ଶାନ୍ତିଶୃଙ୍ଖଳାର ସହ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି. କାଶ୍ମୀର ଏବେ ଶାନ୍ତି ଫେରିଛି. ପୂର୍ବର ଅଶାନ୍ତ କାଶ୍ମୀର ପାଇଁ ପ୍ରଧାନମନ୍ତ୍ରୀ ନ୍ୟାସନାଲ୍ କନ୍ଫରେନ୍ସ, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ପିଡିପି ଏବଂ କଂଗ୍ରେସ ଦାୟୀ ବୋଲି କହିଥିଲେ. ଜାମ୍ମୁ କାଶ୍ମୀରରେ ଶାନ୍ତି ଫେରିଥିବାରୁ G20 ଶିଖର ସମ୍ମିଳନୀ ସମ୍ଭବ ହୋଇପାରିଥିଲା. ଉତ୍ତର କାଶ୍ମୀରର ଗୁଲମାର୍ଗଠାରେ ପ୍ରତିବର୍ଷ ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସ ଆୟୋଜିତ ହେଉଛି. ବିଧାନସଭା ନିର୍ବାଚନ ଲଢୁଥିବା ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରୁ ଜାମ୍ମୁ କାଶ୍ମୀରର ପୂର୍ବତନ ଉପମନ୍ତ୍ରୀ ନିର୍ମଳ ସିଂ, ଜାମ୍ମୁ କାଶ୍ମୀର ୱକଫ୍ ବୋର୍ଡର ଅଧ୍ୟକ୍ଷ ଦର୍ଶକାନ ଆନ୍ଦ୍ରାବି, ରାଜ୍ୟସଭା ସଦସ୍ୟ ଗୁଲାମ ଅଲ୍ଲୀ ଖତାନା ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ। ପିଏମ୍ ବିଶ୍ୱକର୍ମା ଯୋଜନାର 1 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତାକାଲି ମହାରାଷ୍ଟ୍ରର ୱାର୍ଧାଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏହି ଅବସରରେ ଶ୍ରୀ ମୋଦି ଏହି ଯୋଜନାର ହିତାଧିକାରୀଙ୍କୁ ଋଣ ଏବଂ ମାନପତ୍ର ପ୍ରଦାନ କରିବେ। 18ଟି ବିଭିନ୍ନ ବର୍ଗର 18 ଜଣ ହିତାଧିକାରୀଙ୍କୁ ସେମାନଙ୍କର ଉତ୍କର୍ଷ ପ୍ରଦର୍ଶନ ଲାଗି ପ୍ରଧାନମନ୍ତ୍ରୀ ସମ୍ଭର୍ଦ୍ଧିତ କରିବେ। ଏହାଛଡ଼ା ଶ୍ରୀ ମୋଦି ଏହି ଅବସରରେ ଏକ ସ୍କାରକୀ ଡାକଟିକଟର ମଧ୍ୟ ଉନ୍କୋଚନ କରିବାର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ର ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଅମରାବତୀଠାରେ ପିଏମ୍ ମିତ୍ର ପାର୍କ ପ୍ରତିଷ୍ଠା ଲାଗି ଶିଳାନ୍ୟାସ କରିବେ। ପ୍ରାୟ 1000 ଏକର ପରିମିତ ଅଞ୍ଚଳରେ ବିକଶିତ ହେବାକୁ ଥିବା ଏହି ପାର୍କ ବୟନଶିଳ୍ପ କ୍ଷେତ୍ରରେ ଭାରତକୁ ବିଶ୍ୱ ହବ୍ ଭାବେ ପ୍ରତିଷ୍ଠା କରିବା ଦିଗରେ ଅନ୍ୟ ଏକ ପଦକ୍ଷେପ ବୋଲି ସରକାରୀ ଭାବେ କୁହାଯାଇଛି। ପରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ସରକାରଙ୍କ ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ କେନ୍ଦ୍ରର ଉଦ୍ଘାଟନ କରିବେ। ରାଜ୍ୟର 15-45 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଆତ୍ମନିର୍ଭର କରାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାବିଦ୍ୟାଳୟରେ ଦକ୍ଷତା ବିକାଶ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ପୁଣ୍ୟଶ୍ଳୋକ ଅହିଲ୍ୟାଦେବୀ ହୋଲକର ମହିଳା ଷ୍ଟାର୍ଟଅପ୍ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ଅଧୀନରେ ମହାରାଷ୍ଟ୍ର ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ୍ଗୁଡ଼ିକୁ 25 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସମାଜର ସମସ୍ତ ବର୍ଗର ମହିଳାଙ୍କୁ ଆତ୍ମନିର୍ଭର କରିବା ଦିଗରେ ଏହି ଯୋଜନା ସହାୟକ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଏନ୍ଡିଏ ସରକାର ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠା କରି ଏ କ୍ଷେତ୍ରରେ ଦୀର୍ଘଦିନର ଦାବିକୁ ପୂରଣ କରିଛନ୍ତି। ସମସ୍ତ ଗ୍ରାମ ଏବଂ ଜିଲ୍ଲାରେ ରହିଥିବା ସମବାୟ କ୍ଷେତ୍ରକୁ ପୁନର୍ଜୀବିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ସମବାୟ ମନ୍ତ୍ରଣାଳୟ ପକ୍ଷରୁ 100 ଦିନ ମଧ୍ୟରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଶାହା ଏହା କହିଛନ୍ତି। ସହକାର ସେ ସମୃଦ୍ଧି ଶୀର୍ଷକ ବିଷୟବସ୍ତୁ ଅଧୀନରେ ମନ୍ତ୍ରଣାଳୟ ପକ୍ଷରୁ 100 ଦିନ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କିତ ତଥ୍ୟକୁ ଶ୍ରୀ ଶାହା ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଗ୍ରାମ ଏବଂ ପଞ୍ଚାୟତ ସ୍ତରରେ ଖୋଲାଯାଇଥିବା 2 ଲକ୍ଷ ନୂତନ ଏମ୍ପିଏସ୍ସିଏସ୍ ମାର୍ଗଦର୍ଶିକା ଏବଂ ଶ୍ୱେତ ବିପ୍ଳବ 2.0 ଆଧାରିତ ମାନକ ପରିଚାଳନା ନିୟମାବଳୀର ଶୁଭାରମ୍ଭ କରିଥିଲେ। ମହିଳାଙ୍କୁ ସଶକ୍ତ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସମବାୟ କ୍ଷେତ୍ରକୁ ଅଧିକ ପରିବ୍ୟାପ୍ତ କରିବା ଲକ୍ଷ୍ୟରେ ଶ୍ୱେତ ବିପ୍ଳବ 2.0କୁ ପ୍ରଚଳନ କରାଯାଉଛି। ଏହା ମାଧ୍ୟମରେ ଗ୍ରାମୀଣ ଉତ୍ପାଦକଙ୍କ ଜୀବିକାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ସମବାୟ ସମିତି ଜରିଆରେ ସରକାର ଗ୍ରାମୀଣ ଅର୍ଥନୀତିକୁ ପ୍ରୋହାହିତ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମହ୍ୟ ପଶୁପାଳନ, ଦୁଗ୍ଧ ଓ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହଲ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 21-23 ତାରିଖ ପର୍ଯ୍ୟନ୍ତ 3 ଦିନିଆ ଆମେରିକା ଗସ୍ତରେ ଯିବେ। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଆମେରିକା ସହ ବିଭିନ୍ନ ଦ୍ୱିପାକ୍ଷିକ ତଥା ବହୁପକ୍ଷୀୟ ସହଯୋଗ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଏହି ଗସ୍ତର ଉଦ୍ଦେଶ୍ୟ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ବୈଷୟିକ ନେତାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ ବୋଲି ଶ୍ରୀ ମିଶ୍ରୀ କହିଛନ୍ତି। 21 ତାରିଖ ଦିନ ଡେଲାୱେର୍ରେ ୱିମିଙ୍ଗଟନ୍ଠାରେ ଆୟୋଜିତ ହେବାକୁ ଥିବା ଚତୁର୍ଥ କ୍ୱାଡ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ଚଳିତ ଶିଖର ସମ୍ମିଳନୀର ଆୟୋଜକ ଆମେରିକାର ଅନୁରୋଧ କ୍ରମେ ଆସନ୍ତା ବର୍ଷ ଭାରତ ପରବର୍ତ୍ତୀ କ୍ୱାଡ୍ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଆସନ୍ତା 23 ତାରିଖରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ସଭା ସମିଟ୍ ଅଫ୍ ଦି ଫ୍ୟୁଚର୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ଉତ୍ତମ ଭବିଷ୍ୟତ ପାଇଁ ବହୁପକ୍ଷୀୟ ସମାଧାନ। ଏହି ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଭିନ୍ନ ରାଷ୍ଟ୍ର ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ବୈଠକ ଆଲୋଚନା କରିବେ। ନ୍ୟୁୟର୍କରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସମାବେଶକୁ 22 ତାରିଖ ଦିନ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ବିଭିନ୍ନ ଅତ୍ୟାଧୁନିକ କ୍ଷେତ୍ରରେ ଭାରତ ଏବଂ ଆମେରିକା ସହଯୋଗକୁ ଅଧିକ ପ୍ରୋହାହିତ କରିବା ଲକ୍ଷ୍ୟରେ ସେଠାକାର ଅଗ୍ରଣୀ କମ୍ପାନୀଗୁଡ଼ିକର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ଶ୍ରମ ସଂସ୍କାର, ସାମାଜିକ ସୁରକ୍ଷା ଓ ନିଯୁକ୍ତି ଉପରେ ପର୍ଯ୍ୟବେସିତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଚତୁର୍ଥ ଆଞ୍ଚଳିକ ବୈଠକ ଆସନ୍ତାକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ ଅଂଶଗ୍ରହଣ କରିବେ। କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ବୈଠକରେ ଶ୍ରମ ସଂସ୍କାର, ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଏବଂ କର୍ମଚାରୀ ରାଜ୍ୟ ବୀମା ନିଗମ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ବିସ୍ତୃତ ଆଲୋଚନା କରାଯିବ। ମନ୍ତ୍ରଣାଳୟ ସଚିବ ସୁମିତା ଦାୱରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ର ଏବଂ ଅଂଶଗ୍ରହଣ କରୁଥିବା ରାଜ୍ୟଗୁଡ଼ିକର ବିଭାଗୀୟ ବରିଷ୍ଠ ପଦାଧିକାରୀ ଯୋଗଦେବେ। ଉତ୍ତରପ୍ରଦେଶର ମଥୁରା ଜଙ୍କସନ୍ ଦେଇ ଯାତାୟତ କରୁଥିବା 12ରୁ ଅଧିକ ଟ୍ରେନ୍ର ଚଳାଚଳକୁ ଆସନ୍ତାକାଲି ପର୍ଯ୍ୟନ୍ତ ବାତିଲ କରାଯାଇଛି। ବୃନ୍ଦାବନ ରେଳଷ୍ଟେସନ ନିକଟରେ ଗତ ସନ୍ଧ୍ୟାରେ ଏକ ମାଲବାହୀ ଗାଡ଼ି ଲାଇନ୍ଚ୍ୟୁତ ହେବାରୁ ଉତ୍ତର କେନ୍ଦ୍ରୀୟ ରେଳବାଇ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି। ଏପରିକି କେତେକ ଟ୍ରେନ୍ର ଗତିପଥ ମଧ୍ୟ ବଦଳାଯାଇଛି। ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ମାଲଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବାରୁ 25ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ଆଜିଠାରୁ ଆରମ୍ଭ ହୋଇଥିବା ଭାରତ ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ 6 ୱିକେଟ୍ ବିନିମୟରେ 347 ରନ୍ ସଂଗ୍ରହ କରିଛି। ଟସ୍ ଜିତି ବାଂଲାଦେଶ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଷ୍ଟମ୍ପ ଅପସାରଣ ବେଳକୁ ରବିଚନ୍ଦ୍ରନ ଅଶ୍ୱିନ 102 ରନ୍ ଏବଂ ରବୀନ୍ଦ୍ର ଜାଡେଜା 86 ରନ୍ କରି ଅପରାଜିତ ରହିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ଟେଷ୍ଟ ଜୀବନର ଷଷ୍ଠ ଶତକ ହାସଲ କରିଛନ୍ତି। ବାଂଲାଦେଶ ପକ୍ଷରୁ ହସନ୍ ମେହମୁଦ 4ଟି ୱିକେଟ୍ ଅକ୍ତିଆର କରିଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଉଜ୍ଜୟିନୀଠାରେ ସଫେଇ ମିତ୍ର ସମ୍ମିଳନୀକୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉଜ୍ଜୟିନୀ ଇନ୍ଦୋର 6 ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ଆଭାସୀ ମାଧ୍ୟମରେ କଲେ ଭୂମିପୂଜନ। ବିଧାନସଭା ନିର୍ବାଚନରେ ଅଧିକରୁ ଅଧିକ ମତଦାନ କରିବାକୁ ଜାମ୍ମୁ କାଶ୍ମୀରବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରମ ସଂସ୍କାର, ସାମାଜିକ ସୁରକ୍ଷା ଓ ନିଯୁକ୍ତି ପର୍ଯ୍ୟବେସିତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଚତୁର୍ଥ ଆଞ୍ଚଳିକ ବୈଠକ ଏବଂ ଚେନ୍ନାଇ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 6 ୱିକେଟ୍ ବିନିମୟରେ ଭାରତ ସଂଗ୍ରହ କରିଛି 349 ରନ୍।